பிரம்மபூர் ராமராம் ஆகியோரின் பாட்டு முக்கிய பிரபு அன்யன் பந்தா மாத்திருந்தா அது அம்பு கொடி சுதம் மிளி ଆମେ ଭଗବାନ କଥା ପ୍ରଚାର କରୁଛେ। ଭଗବାନଙ୍କର ନାମ ପ୍ରଚାର କରାଗଲା, ସଂକୀର୍ତ୍ତନ କରାଗଲା, ନବକୀର୍ତ୍ତନ। ଇଏ ଗୋଟେ ସୁଯୋଗ ଆମକୁ ମିଳିଲା। ଆପଣଙ୍କର ଏଠି ନାମ କୀର୍ତ୍ତନ ହେଉଥିବ, ଆପଣମାନେ ଜାଣିଥିବେ ନାମ କୀର୍ତ୍ତନ। କିନ୍ତୁ ଏଇ ଯେଉଁ ନାମ କୀର୍ତ୍ତନର ମହାତ୍ମ୍ୟ ଏସବୁ ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି ନାମର ମହାତ୍ମ୍ୟ। ପ୍ରଭୁ ଆମର ହରିପ୍ରସାଦ ପ୍ରଭୁ ଯିଏକି ହରିଙ୍କର ପ୍ରସାଦ କୃପା ପ୍ରାପ୍ତ ହୋଇଛନ୍ତି, ସେ ଆପଣଙ୍କୁ କୀର୍ତ୍ତନ କଲେ, ମହାମନ୍ତ୍ର କୀର୍ତ୍ତନ କଲେ। ସେଇଥିରେ ସେ କହୁଥିଲେ ଯେ ଶତଭାର ସୁବର୍ଣ୍ଣକୁ କୋଟି କନ୍ୟା ଦାନ ତଥାପି ନା ହରି କୃଷ୍ଣ ନାମେର ସମାନ। ଭଗବାନଙ୍କ ନାମ ସହିତ ଗୋଟିଏ ସୁନାର ଗୋଟିଏ ଗ୍ରାମର ମୂଲ୍ୟ କେତେ? ଗୋଟିଏ ଗ୍ରାମ ସୁନା, 10 ଗ୍ରାମ ସୁନା, ଗୋଟିଏ ଭରି ସୁନାର ଦାମ କେତେ? ଏବଂ ଏହିଭଳି ଭାବରେ କେତେ ଭରି ହେଲେ ଗୋଟିଏ ଭାର ହେବ ହିସାବ କରନ୍ତୁ। ସେହିଭଳି ଭାବରେ ଶତଭାର ସୁନା ସହିତ ବା ଗୋଟିଏ ଗାଭୀ ବା କନ୍ୟା ଦାନ ସହିତ ଏ ଭଗବାନଙ୍କର ନାମ ସମାନ ହୋଇପାରିବ ନାହିଁ। ଭଗବାନ ନାମ ସହିତ କିଛି ସମାନ ହୋଇପାରିବ ନାହିଁ ନାମର ମହାତ୍ମ୍ୟ। ଭଗବାନଙ୍କର ଯେଉଁଭଳି ଭାବରେ ଗୁଣ ରହିଛି, ଭଗବାନଙ୍କର ନାମର ସେଇଭଳି ଭାବରେ ଗୁଣ ରହିଛି। ତେଣୁ କଳିଯୁଗରେ ଭଗବାନ କୃପା କରି ଏହି ନାମ ମାଧ୍ୟମରେ ଭଗବାନ ଆରାଧିତ ହେଉଛନ୍ତି। ଅନ୍ୟ ଯୁଗରେ ବିଭିନ୍ନ ପ୍ରକାର ଉପାୟ ଥିଲା। ପ୍ରଭୁ କହିଲେ ଆମର ମୁଖ୍ୟ ଡିପାର୍ଟମେଣ୍ଟର ମୁଖ୍ୟ ଗୋପାଳନନ୍ଦ ପ୍ରଭୁ, ସତ୍ୟଯୁଗରେ ଲୋକମାନେ ବହୁତ ଧର୍ମର ଚାରିପାଦ ସୁରକ୍ଷିତ ଥିଲା, ଲକ୍ଷେ ବର୍ଷ ଆୟୁଷ ଥିଲା ଲୋକମାନଙ୍କର। ତେଣୁ ସେମାନେ ଭଗବାନଙ୍କର ଧ୍ୟାନ କରୁଥିଲେ। କୀର୍ତ୍ତି ଯଦି ଧାୟତି ବିଷ୍ଣୁ, ଭଗବାନଙ୍କର ଧ୍ୟାନ କରୁଥିଲେ। ଆପଣମାନେ ଜାଣିଥିବେ ବିଶ୍ୱାମିତ୍ର ଋଷି ଜଣେ ଥିଲେ, ଯିଏକି ଜଣେ ରାଜା ଥିଲେ, କ୍ଷତ୍ରିୟ ରାଜା ଥିଲେ। କିନ୍ତୁ ତାପରେ ସେ ସନ୍ନ୍ୟାସ ଗ୍ରହଣ କରି ଭଗବାନଙ୍କର ଧ୍ୟାନ କଲେ। 60,000 ବର୍ଷ ତପସ୍ୟା କରିଥିଲେ ବିଶ୍ୱାମିତ୍ର ଋଷି। ସେ ସମୟରେ ସେହିଭଳି ଭାବରେ ଲୋକମାନଙ୍କର ଆୟୁଷ ଥିଲା। ତେଣୁ ଅନ୍ୟ ଯୁଗରେ ସତ୍ୟ ଯୁଗରେ ଧ୍ୟାନ
ସମସ୍ତଙ୍କୁ ଡାକି ଦିଅନ୍ତୁ, ସୁଯୋଗ ଅଛି।
ତ୍ରେତା ଯୁଗରେ ଲୋକମାନଙ୍କର ଆୟୁଷ କମିଯାଉଛି। ଖାଲି ଆୟୁଷ କମୁଛି ତା ନୁହଁ, ତତସ୍ଥାନ ଦିନଂ ଧର୍ମଂ ସତ୍ୟଂ ଶୌଚଂ କ୍ଷମା ଦୟା କାଳେନ ବର୍ଣ୍ଣା ରାଜନ ନକ୍ଷନ୍ତି ଆୟୁ ବଳ ସ୍ମୃତି। ଏ 8ଟି ଜିନିଷ କମି କମିକା ଯାଉଛି, ସବୁଦିନେ କମି କମିକା ଯାଉଛି। ଧର୍ମ, ସତ୍ୟ, ଶୌଚ, କ୍ଷମା, ଦୟା, ଆୟୁଷ, ବଳ ଏବଂ ସ୍ମୃତି, ଏ 8ଟି ପ୍ରତି ସତ୍ୟଯୁଗଠୁ ଆରମ୍ଭ କରି ଏପର୍ଯ୍ୟନ୍ତ କମି କମିକା ଯାଉଛି। ଯେ ତା କେବଳ କମିଯାଇଛି ତା ନୁହଁ, ଆହୁରି ଭବିଷ୍ୟତରେ ମଧ୍ୟ କମି କମିକା ଯିବ। କଳିଯୁଗର ଆୟୁଷ ଯଦିଓ 100 ବର୍ଷ ବୋଲି କୁହାଯାଇଛି, କିନ୍ତୁ ସମୟ ଆସିବ ଯେତେବେଳେ 50 ବର୍ଷ ଜଣଙ୍କୁ ହୋଇଗଲେ ତାକୁ ବୃଦ୍ଧ ବ୍ୟକ୍ତି ବୋଲି କୁହାଯିବ। ଆମ ପାଖରେ ଜଣେ ବୃଦ୍ଧ ବୟସ୍କ ଭକ୍ତ ଆସି ବସିଥିଲେ, ତାଙ୍କ ବୟସ 81 ବର୍ଷ ବୟସ କୁହାଯାଇଥିଲା। ସେ ଆମ ସାଙ୍ଗେ ନୃତ୍ୟ କରୁଥିଲେ, କୀର୍ତ୍ତନ କରୁଥିଲେ। ଆସ୍ତେ ଆସ୍ତେ ଜଣେ ଯଦି 50 ବର୍ଷ ହେଇଯିବ ତାକୁ କୁହାଯିବ ସବୁଠାରୁ ବୃଦ୍ଧ ବ୍ୟକ୍ତି। ଏ ସମୟ ଆସିବ, ତେଣୁ ଇଏ ଆସ୍ତେ ଆସ୍ତେ ସବୁ କମି କମିକା ଯାଉଛି। ତେଣୁ ଅନ୍ୟ ଯୁଗରେ ଯେଉଁ ସବୁ ଯୁଗ ଧର୍ମ ଥିଲା, ସତ୍ୟଯୁଗରେ ଲୋକମାନେ ଭଗବାନଙ୍କର ଧ୍ୟାନ କରୁଥିଲେ, କାରଣ ଧର୍ମ ଚାରିପାଦ ସୁରକ୍ଷିତ ଥିଲା। जो आम कहले धर्म क्षय हो जाए जानते प्रसिद्ध श्लोक भगवद्गीतार यदा यदा हि धर्म से ग्लानिर्भवति भारत अभ्युत्थान अधर्म से तदात्मान सुगाम्यहम परित्राणाय साधुनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। भगवद्गीता चतुर्थ अध्याय भगवान एक कहते अर्जुन को आमर प्रभुपाद महाराज इस्कन प्रतिष्ठित आचार्य से ही भगवद्गीता भाष्य दे जो पुस्तक ग्रंथ सबू आम आज वितरण कलु आम अपना ग्राम से सारा पृथ्वी रे सब ग्रंथ भगवद्गीता भागवत चैतन्य चरितामृत उपनिषद इत्यादि सारा पृथ्वी रे विभिन्न भाषा रे अनुवादित ही वितरण करा जाउछि एवं से पुस्तक पढ़ी लोक मैंने भगवान नाम को ग्रहण आश्रय नौसंदी हरे कृष्णा 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 हरे 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 राम 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 हरे हरे। पाश्चात्य जगत लोक मैंने सब संस्कृति जानते ना ये आम हिंदू संस्कृति बा वैदिक संस्कृति ये संस्कृति विषय से मानकर धारणा ना पाश्चात्य जगत विशेष भाव लोक मैंने सब ख्रीस्टियान अच्छा मुसलमान अच्छा अन्य धर्म संप्रदाय सब अच्छा से मैंने ये आम वैदिक संस्कृति विषय धारणा नाला किंतु आमर जे संस्थापक आचार्य इस्कंदर संस्थापक आचार्य श्रीमान ए सी भक्ति वेदांत स्वयं प्रभुपाद महाराज से जाते पाश्चात्य जगत को जाते अणस्तरी वर्ष बयस पाश्चात्य जगत को लोक मान उद्धार करने लोक मान उपकार करने आज एठार ये सत्संग व्यवस्था ये से भाव में परोपकार करमी लोक मान मंगल हम केमी से आनंद रे से सब व्यवस्था करा जो मैंने मनुष्य जन्म प्राप्त होती कर्तव्य होची से मैंने निज जीवन को सार्थक करी अन्यर उपकार करेंगे जो भगवान लीला करुले पांच हजार वर्ष ते भगवान कृष्ण तक लीला वृंदावन वत्साचारण करुले टे बस बड़ होगा छः वर्ष रहीगले गोचारण कले गाभीचारण कले से समय से कौन सांग लक्ष्य कर देख ये वृक्ष मैंने आप ग्राम से वृक्ष सब रही वृक्ष मान महात्म्य भगवान निजे कौन ये जन साफल्यम देहीनाम इह देहिषु प्राणैरर्थैर्धिया वाचा श्रेय आचरणं सदा। देखु वृक्ष कत प्रकार ये छाई दौती पवन दौती आम ये आनंद बस पारे सहर से देखिए गच्छ ना सब खरा बहुत भीषण गरम बढ़ी बढ़ का जाऊँगी टेम्परेचर बढ़ी बढ़ का जाऊँगी तेणु वृक्ष एभली दयावान तार वृक्ष को काटिदेले सी प्रतिवाद करूना बर काटिया व्यक्ति यदि वृक्ष को काटि पारि ना अधा काटिकी तथापि से वृक्ष मूल आश्रय नौ वृक्ष तक आश्रय दौती ये हूँ वृक्षर करुणता वृक्षर बदान्यता वृक्षर उपकारिता समस्त फल पुष्प इत्यादि सबकि वितरण करजे किसी ग्रहण करूना अम्लजान अंगारकाम ग्रहण कर अम्लजान प्रदान करो अम्लजान आम निश्वास नौचे यही भाव में वृक्षर अनेक प्रकार साहय कर मानव जाति मानी तेणु भगवान वृक्षर उदाहरण दे कहते यदावान जन्म साफल्यम ये हूँ जन्मर सफलता देहीनाम यह देहिषु जो मैंने ये भौतिक जगत में देह धारण कर विशेष भाव मनुष्य जन्म प्राप्त होती जन्म सार्थक कौदिन हे ना प्राणी अर्थे धिया बाचा श्रेय आचरण सदा प्राण द्वारा प्राण प्रदान करी दधीची मुनि थिले जने मुनि थिले बहुत तांकर समस्त वैदिक शास्त्र सब जानी थिले हृदय विचार सब शास्त्र को ग्रहण करथिले शरीर से भाया वज्र हो जाइला दधीची मुनि किंतु जेतेबेले देवता मानक थोड़े विपद पड़ा देवता मैंने जड़े असुर आस पहुँचगले वृद्रासुर यज्ञ से उद्भूत है यज्ञ पिता दुष्टा यज्ञ कले ये यज्ञ हूँ त्रेता युग युग धर्म त्रेतया जगत मध्य भगवान रामचंद्र जो आसते से समय जो युग धर्म थिला ये यज्ञ थिला किंतु त्वष्टा जो यज्ञ कले मंत्र ठीक भाव उच्चारण करें ना इंद्र शत्रु विवर्धस्व ये मंत्र रही मंत्र को ठीक भाव उच्चारण करें ना से यज्ञ जे बाहर वृद्रासुर से इंद्र शत्रु हवा परे इंद्र तर शत्रु होगले यज्ञ सुविधा रही किंतु से युगरे ये जो मंत्र पाठ रे भूल होगा बर्तमान कलयुग कथा कौन कह तेणु जो वृत्र असुर आसिले एभली असुर थिले समग्र विश्व को वृत आवृत करदे ये भाव लगला बढ़ी बढ़ी जाऊँगा शरीर देवता मैंने प्रमाण गणले केमी आमती ये असुर पाखु मुक्ति पाइबा समस्त को गिड़ीदे देवता मैंने समस्त आक्रमण कले समस्त अस्त्र सहित आक्रमण कले किंतु वृत्रासुर सब से अस्त्र को धरी निजे गिड़ीदे ये देवता मानक कौन सी उपाय नाला से भगवान कर आराधना करते हरे कृष्णा 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 हरे 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 राम 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 हरे हरे भगवान कर स्तुति करिवारु भगवान आविर्भाव होगले तेणु भगवान कहले तुम्हें जाओ दधीचि मुनि पाखकु जाओ दधीचि मुनि अस्थि को मागिबो तर शरीर जो आम रही हाड़ रही समस्त अस्थि से अस्थि दधीचि मुनि अस्थि तुम्हें या वज्र या भगवद गीतार भगवान कहते जे आयुधान मुझे वज्र आयुधान भर मुझे वज्र वज्र भगवान भगवान गोटे विभूति ये वज्र केमी सृष्टि ना ये दधीचि मुनि अस्थि दधीचि मुनि पाक जो गले देवता मैंने दधीचि मुनि परीक्षा कले देवता मान कह तुम मत मोर अस्थि मगुच मु प्राण विसर्जन कले मोर अस्थि तुम ग्रहण कर केमी ग्रहण कर तेणु मुँह मोर प्राण तुम मानदेवी प्राण विसर्जन करदेवी किए कह प्राण को विसर्जन करपे यही भाव से परीक्षा करुले कि देवता मैंने जो यही भाव कहले भगवान कही आपन को अस्थि प्रदान करेंगे दिंतु आमको आप प्रदान करेंगे आमको तेणु आमको देने आम विपदर मुक्त हबू देवता मान समूह मंगलपाई दधीचि मुनि शरीर को प्रदान करदे प्राण ही प्राण द्वारा से समस्त कल्याण कर प्राण ही अर्थ ही अर्थ प्रदान कर आज देखु इस्कन विभिन्न स्थान रे सारा पृथ्वी रे इस्कन अनेक मंदिर सब होती भुवनेश्वर आप जाइए ओडिशा रे भुवनेश्वर जो रही राजधानी भुवनेश्वर से आज पाखे आम इस्कन मंदिर होती कत सुंदर मंदिर होती कत लोक अर्थ प्रदान करमर विभिन्न स्कीम सब रही स्कीम्रे सब विभिन्न मेम्बर ही सब अर्थ प्रदान कर आज विराट मंदिर होती से मंदिर कार्य कौन कि निजे उपभोग करने से मंदिर कराई लोक मान मंगल करमी लोक मैंने मंगल हे लोक मैंने कमी मंगल प्राप्त हे लोक मैंने भगवान को भूली जाता हेतु भौतिक जगत में विभिन्न प्रकार दुख कष्ट भोग कर भौतिक जगत प्रभु आम कहले तीन प्रकार ताप रही आध्यात्मिक आदि भौतिक आदि दैविक तीन ताप समस्त दग्धभूत हो आदि दै ये जो बहुत भीषण ग्रीष्म होषण गरम हो मझे उन्नीस छियानवे मसीह बहुत लोग मृत्युवरण करगले अंशु भात रोग से आक्रांत हो भीषण गरम हो गला बहुत लोग मृत्युवरण कले ये हूँ आदि दैविक दुख तेना शरीर में विभिन्न प्रकार रोग रही विभिन्न प्रकार मनस्ताप रही ये हूँ आध्यात्मिक दुख एवं विभिन्न प्रकार घटना हो दुर्घटना सब हूँ एक्सीडेंट इत्यादि होद्वारा कि लोक मैंने मृत्युवरण करे हूँ आदि दैविक आदि भौतिक दुख ये भाव में अनेक दुख रही भौतिक जगत में तेणु ये लोक मैंने कहीं दुख प्राप्त होती कई लोक दुख पाइबाई चाहूना समस्ते सुख पाइबा चेष्टा कर भागवतम मैत्र विदुर संवाद कथा भागवत तृतीय स्कंदरे कथा आसवे विदुर मणि जे कि थिले जमराज से लोक मान जो रही न्याय अन्याय विचार करुले पाप पुण्य विचार करी दंड प्रदान करुले ना जो पुण्य हिसाब से आशीर्वाद प्रदान करुले आशीष प्रदान करुले जमराज से जमराज आसीगले विदुर मुनि हिसाब विदुर हिसाब से आसीगले शूद्र शूद्र पुत्र हिसाब से आसिले विदुर तेणु से जमराज प्रश्न पचारिंट जमराज हूँ जड़े धर्म धर्मविद से द्वादश महाजन अच्छा बार जन महाजन अच्छा जे कि धर्म तत्व को जानती धर्म तत्व को लोक मैंने जानते ना से विभिन्न प्रकार दुख कष्ट भोग कर से महाजन मैंने सब जानते धर्म तत्व कि तथापि से महाजन जो शूद्र पुत्र हिसाब से आसते दासी पुत्र रूप से आसते विदुर से जिज्ञासा करते मैत्र मुनि को भागवत तृतीय स्कंद से कहुई कहीं लोक मैंने समस्ते सुखपाई चेष्टा कर सुखाय कर्माणी करोति लोके आपण मान ब्रह्मपुर वासी मैंने जो मैंने अच्छा कई दुखपाई चेष्टा करूना समस्त केमी सुख पाइबे से चेष्टा करूँ सुखाय कर्माणी करोति लोके न दे सुखम बा अन्य दुपराम बा कि फलस्वरूप कौन से प्राप्त होती सुख प्राप्त होती कि दुखर से निवृत्त हो पार्टी कि अन्य पक्ष विन्दते भूय तथव दुखम प्रकृति से दुख ही भोग कर तेणु जगत्र युक्त भगवान बदेन ये प्रश्न थिला विदुरंकर मैत्र मुनि को आम कौरे युक्त हवा किभली कर्म करवा जो थे प्रकृत आनंद प्राप्त हो पार तेणु ये आम इस्कन जो रही हरिकृष्ण आंदोलन ये कृष्ण चैतन्य संघ आर एकमात्र कर्तव्य हूँ लोक मान से ज्ञान प्रदान करेंगे लोक मैंने कहीं दुख प्राप्त होती आउ जन से भाव में जन बहुत विद्वान व्यक्ति थे जी कि दाक्षिणात्य जन विद्वान व्यक्ति थे एत विद्वान व्यक्ति थे जे कि से समय जो बांग्लादेश रही से समय जो राजा थे विशन शाह प्रधानमंत्री थे एत विद्वान व्यक्ति थे से आम मान कल्याण से यही प्रश्न पचार महाप्रभु को के आमी के आमा गारे तापत्रय कहीं आमको दुख आसुची तेणु ये लोक मैंने कहीं दुख प्राप्त होती सुख प्राप्त हे से कृष्ण चेतना संघर प्रतिष्ठा करें कौलु आमर जे कृष्ण चेतना संघर जे कि मुख्य प्रतिष्ठाता आचार्य ए सी भक्ति वेदांत स्वयं प्रभुपाद महाराज 69 वर्ष बयस पाश्चात्य जगत जाए से लोक मान कमी से आनंद रे से ये धर्म प्रचार कले ये कलिजुग जुग धर्म ये हूँ नाम संकीर्तन तेणु आज सारा पृथ्वी रे भगवान नाम कीर्तन होती तेणु आपे कृष्ण चेतना भारत ओडिशे ओडिशा बाहर भारत वर्ष भारत बाहर पृथ्वी विभिन्न स्थान को जब देखिए ये इस्कन मध्यम यही भगवान कथा प्रचार कर ज्ञान प्रदान करमी जड़े दुखरे दुखर निवृत्ति हम आत्यंतिक दुख केमी जन निवृत्त हो आत्यंतिक सुख के प्राप्त हम से ये जो संघ या लोक मैंने अर्थ प्रदान करुँचे अर्थ मध्यम आज आप देखते एक सुंदर मंदिर हो पार प्राण अर्थ दिया दिया बुद्धि आम समस्त बुद्धि रही एमती पशुपक्षी मान बुद्धि रही आमर जे इस्कन प्रतिष्ठाता आचार्य श्री प्रभुपाद महाराज से अधिकांश समय पाश्चात्य जा कथा प्रचार करती भगवान कथा से गोटे प्रश्न पचारती व्हाट इज द डिफरेंस बिटवीन ए डॉग एंड ए मैन गोटे कुकुर एवं मनुष्य भितर कौन तफात रही कुकुर बुद्धि रही मनुष्य बुद्धि रही तेणु बुद्धि समस्त रही किंतु यही बुद्धि यदि आम पर उपकार लगे तेल आम जीवन सार्थक हम एतावान देतावान মানে মনুষ্যের জীবন সফল হব দেহিনাম দেহিসু জন্ম সাফল্য জন্ম সফল হব আমার বুদ্ধি যে প্রকৃত বুদ্ধি কণ ভগবতার ভগবান কৌশল প্রকৃত বুদ্ধি কণ আমার হওয়া কথা আমার বুদ্ধি মাধ্যমে আমি চেষ্টা করছে কেমনি অধিক ধন রোজগার করা এই বুদ্ধিটা এইভাবে ভাবে ব্যবহার করছে কিন্তু প্রকৃতরে এই বুদ্ধি এবং বুদ্ধে পরম বুদ্ধা সস্তভ্যাত মানমাত্মনা জয় শত্রু মহাবাহ কামরূপম গ্রাসদম ভগবদ্গীতা তৃতীয় অধ্যায়ে ভগবানকে প্রশ্ন পচারিছিল অর্জুন প্রভু কাহিঁকি লোকমানে পাপ কার্য করছেন লোকমানে নচাহিলে মধ্যে যদি তাকে জবরদস্তি সেই পাপ কার্য নিযুক্ত করছি আর কারণ কম ভগবদ্গীতা তৃতীয় অধ্যায় আপনি পড়ন্তু আমার প্রভুপাদ মহারাজের যে বই রয়েছে ভগবদ্গীতা আপনি খণ্ডে খণ্ডে গ্রহণ করতু এবং এই জ্ঞান প্রাপ্ত হবে আমার যে বুদ্ধি রয়েছে প্রকৃত বুদ্ধির উপযোগ করা এবং বুদ্ধি পরম বুদ্ধা এই বুদ্ধি আমার কোটু আসুচি ভগবান এই বুদ্ধি প্রদান করছেন আমার বুদ্ধি যদি ভগবান পাখে লগাইবা তাহলে আমি বুদ্ধির সফলতা প্রাপ্ত হওয়া যদি আমি বুদ্ধি ভগবান বুদ্ধির সাথে যুক্ত করে দেওয়া তাহলে আমার আর কেউ অসুবিধা রহব না কেউ শত্রু রহব না আমার প্রকৃত শত্রু কি কাম এস ক্রোধ এস রজগুণ সমুদ্ভব মহাসন মহাপাপমা বিধি এনম ইহ বৈরিণম এমানে আমার শত্রু আমি ভাবছি ইয়ে আমার শত্রু সি আমার শত্রু কিন্তু প্রকৃত আমার শত্রু কি ভগবান কোথায় কাম ক্রোধ ইত্যাদি এমানে আমার শত্রু রজগুণর আসুচি বৌদ্ধিক জগতের যে রজগুণ সপ্তম গুণ এবং সত্যগুণ তিনোটি গুণের রয়েছে গুণের প্রভাবের সমস্ত কার্য করছেন তেণু এমানে হচ্ছেন প্রকৃত আমার শত্রু আমার বুদ্ধি যদি ভগবান সহ যুক্ত করা তাহলে আমি এই শত্রু মানুষ জয় করিপারা তেমন এই বুদ্ধি যে রয়েছে বুদ্ধি দ্বারা যদি আমি এই ভগবদ গীতার জ্ঞান প্রাপ্ত হয়ে পারা ভাগবত জ্ঞান প্রাপ্ত হয়ে পারা তাহলে আমি প্রকৃত বুদ্ধি প্রাপ্ত হয়ে পারা তেমন এই বুদ্ধি দ্বারা আমি এই ভগবান কথা প্রচার করে পারা ভগবদ গীতা আপনার পড়লে তাদের ভগবান কইছেন সে কথা নিজ ইদম পরম গুহ্যম মদভক্তিষু অভিধাসতি ভক্তিং ময়ি পরম কৃত্বা মামি পশ্যেত সংশয় ন চ তস্মাদ মনুষ্যেষু কশ্চন মে প্রিয়কৃতম ভবিতা ন চ মে তস্মাদ অন্য প্রিয়তর ভুবি যে মানে এই ভগবদ্গীতার জ্ঞান তিন প্রকার জ্ঞান রয়েছে ইয়ে হচ্ছে ব্রহ্মপুর যে আপনার গ্রাম ইয়ে হচ্ছে ব্রহ্মজ্ঞান ইয়ে হচ্ছে সবুঠারু প্রারম্ভিক জ্ঞান ভগবত সম্বন্ধে জ্ঞান আরম্ভ হচ্ছে ব্রহ্মজ্ঞানর সেইপা আপনার এই গ্রামের নাম হচ্ছে ব্রহ্মপুর এই ব্রহ্মজ্ঞান যে জাণবে সে ভগবান বিষয়ে আংশিক ভাবে কিছু জাঁপারে প্রাথমিক জ্ঞান হচ্ছে ব্রহ্মজ্ঞান তা উপর জ্ঞান হচ্ছে পরমাত্মা সম্বন্ধে জ্ঞান আমি সব আত্মা আমি শরীর নুহ আমি সব আত্মা এবং ভগবান হচ্ছেন পরমাত্মা তেমন আত্মা কে ব্রহ্মজ্ঞান এবং পরমাত্মা কে ভগবান সম্বন্ধে জ্ঞান এবং তা উপরে সবুঠার শ্রেষ্ঠ জ্ঞান হচ্ছে ভগবত সম্বন্ধে জ্ঞান সে ভগবত সম্বন্ধে জ্ঞান জাঁয়াপাই হলে ভগবান জাঁয়াপাই হলে আমি এই ভক্তি মাধ্যমে ভগবান জাঁপারা তেমন যে তাঁর বুদ্ধি দ্বারা এই ভক্তি বিষয়ে প্রচার করছেন ভগবান কোথায় সে মানে হচ্ছেন সবুঠার মোট অত্যন্ত প্রিয় তাঁর কি অধিক প্রিয় নিলে তাঁর ভগবান তেমন এই বুদ্ধি দ্বারা আমি যদি ভগবান জ্ঞানকে প্রদান করা যারে দেখ তারে কহ কৃষ্ণ উপদেশ আমার আজ্ঞা গুরু হিয়া তার এই দেশ যে জ্ঞান ভগবান দিয়েছিলেন ভগবদ গীতার পাঁচ হাজার বর্ষ তলে সেই ভগবান পাঁচশো বর্ষ তলে চৈতন্য মহাপ্রভু উপরে আসছেন আপনার এই গ্রামে যে রয়েছেন ঠাকুর ঘর আমি তো বন্ধ লা আমি গলাবেলা দেখল কিন্তু মহাপ্রভুঙ্কর পঞ্চতত্ব তাঁকর ফটো ছিল শ্রীকৃষ্ণ চৈতন্য প্রভু নিত্যানন্দ শ্রী অদ্বৈত গদাধর শ্রীবাসাদি শ্রী গৌর ভক্তবৃন্দ ইউজি কলিযুগর ভগবান আজিকালি ওড়িশায় বহু ভগবান বলে কুযাচ্ছে বহু ভগবান আসিযাই কিন্তু কলিযুগের কি প্রকৃত ভগবান তা শাস্ত্র প্রমাণ অনুসারে জাঁয়া ଲୋକ ମାନେ କହିଦେଲେ ଯେ ସେ ଭଗବାନ ହେଇଯିବେ ତା ନୁହଁ। ସାଧୁ ଶାସ୍ତ୍ର ଗୁରୁ ଏଇ ତିନୋଟି ମାଧ୍ୟମରେ ଆମେ ଜାଣିବା କିଏ ପ୍ରକୃତରେ ଭଗବାନ। ତେଣୁ କଳିଯୁଗରେ ଯେ ଭଗବାନ ହେବେ ଶାସ୍ତ୍ର ପ୍ରମାଣ ରହିଛି। ଏଇ ଚୈତନ୍ୟ ମହାପ୍ରଭୁ ହେଉଛନ୍ତି ଭଗବାନ, ସ୍ୱୟଂ ଭଗବାନ। କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗପାଙ୍ଗାସ୍ତ ପାର୍ଷଦମ ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଯଦନ୍ତିକି ସୁମେଧସ। ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ କଳିଯୁଗରେ ଏଇ ଯେଉଁ ଭଗବାନ ଯିଏ ଆସନ୍ତି ସେ ଭଗବାନ ବୋଲି କେମିତି ଆମେ ଜାଣିବା ନା କୃଷ୍ଣ ବର୍ଣ୍ଣ ସବୁବେଳେ ତାଙ୍କର ଜିହ୍ୱାରୁ କୃଷ୍ଣ 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 ଏଇଭଳି ଭାବରେ ଏଇ ଦୁଇଟି ବର୍ଣ୍ଣ ଏଇ ଦୁଇଟି ଅକ୍ଷର ଉଚ୍ଚାରିତ ହେଉଥିବ କୃଷ୍ଣ ବର୍ଣ୍ଣ ଏବଂ ତୁଷା କୃଷ୍ଣ। ତାଙ୍କର ଶରୀର ରଙ୍ଗ କିଭଳି ନା ତାଙ୍କର ଶରୀର ରଙ୍ଗ ହେଉଛି ଗୌରବର୍ଣ୍ଣ। ଭଗବାନ ବିଭିନ୍ନ ଯୁଗରେ ବିଭିନ୍ନ ବର୍ଣ୍ଣରେ ଆବିର୍ଭାବ ହୁଅନ୍ତି। ସତ୍ୟଯୁଗରେ ଭଗବାନ ଶୁକ୍ଳ ବର୍ଣ୍ଣରେ ଆବିର୍ଭାବ ହୋଇଥିଲେ, ତ୍ରେତା ଯୁଗରେ ଭଗବାନ ରକ୍ତ ବର୍ଣ୍ଣରେ ଆବିର୍ଭାବ ହୋଇଥିଲେ, ଦ୍ୱାପର ଯୁଗରେ ଇଦାନିଂ କୃଷ୍ଣଦାଙ୍ଗଦା ଆମର ରହୁଛନ୍ତି ଗର୍ଗମୁନି ଭଗବାନଙ୍କର ବିଷୟରେ ତ ନାମକରଣ କରିଥିଲେ ସେତେବେଳେ ସେ କଥା କହିଥିଲେ। ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ବର୍ଣ୍ଣରେ ଆସିଥିଲେ। ତେଣୁ କଳି ଯୁଗରେ ଭଗବାନ ଯିଏ ସେ ଆସିବେ ପୀତ ବର୍ଣ୍ଣ ବା ଗୌର ବର୍ଣ୍ଣରେ ଆସିବେ, ସେ ହେଉଛନ୍ତି ଗୌରାଙ୍ଗ ମହାପ୍ରଭୁ। କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗୋପାଙ୍ଗାସ୍ତ୍ର ପାର୍ଷଦମ ଭଗବାନ ଯେଉଁ ଆସିବେ ସେ ଏକୁଟିଆ ଆସିବେ ନାହିଁ, ତାଙ୍କର ଅଙ୍ଗ ଉପାଙ୍ଗ ଅସ୍ତ୍ର ପାର୍ଷଦ ଏଇସବୁମାନଙ୍କ ସହିତ ଆସିବେ। ସିଏ ହେଉଛନ୍ତି ଏହି ପଞ୍ଚତତ୍ତ୍ଵ ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ। ନିତ୍ୟାନନ୍ଦ ପ୍ରଭୁ ହେଉଛନ୍ତି ଯିଏ ଦ୍ୱାପର ଯୁଗରେ ତ୍ରେତା ଯୁଗରେ ଯିଏ ଆସିଥିଲେ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ସେ ବର୍ତ୍ତମାନ ସେ ଯେଉଁ ଲକ୍ଷ୍ମଣ ଦେଇଥିଲେ ସେ ହେଉଛନ୍ତି ନିତ୍ୟାନନ୍ଦ ପ୍ରଭୁ। ଦ୍ୱାପର ଯୁଗରେ ସେ ବଳରାମ ରୂପରେ ଆସିଲେ ଏବଂ ସେ କଳି ଯୁଗରେ ନିତ୍ୟାନନ୍ଦ ପ୍ରଭୁ ହୋଇକରି ଆସିଲେ। ଯେଇ ଗୌର ସେଇ କୃଷ୍ଣ ବଳରାମ ହୈଲ ନିତାଇ, ଯେଇ ଗୌର ସେଇ କୃଷ୍ଣ, ଯିଏ ଗୌରାଙ୍ଗ ମହାପ୍ରଭୁ ସେ ହେଉଛନ୍ତି କୃଷ୍ଣ ଏବଂ ଯିଏ ନିତ୍ୟାନନ୍ଦ ପ୍ରଭୁ ସେ ହେଉଛନ୍ତି ବଳରାମ। କଳି ଯୁଗରେ ସେ ଦୁଇ ଜଣ ଆସିଛନ୍ତି ଏବଂ ଅନ୍ୟମାନେ ମଧ୍ୟ ଆସିଛନ୍ତି। ନିତ୍ୟାନନ୍ଦ ପ୍ରଭୁ ଅଦ୍ୱୈତ ପ୍ରଭୁ ଯିଏକି ଯେଉଁ ମହାବିଷ୍ଣୁଙ୍କର ଅବତାର ଅଦ୍ୱୈତ ପ୍ରଭୁ ଏବଂ ଗଦାଧର ପଣ୍ଡିତ ହେଉଛନ୍ତି ଭଗବାନଙ୍କର ଶକ୍ତି ରାଧାରାଣୀ ଏବଂ ଶ୍ରୀବାସ ହେଉଛନ୍ତି ନାରଦ ମୁନି ଭକ୍ତଙ୍କର ଅବତାର। ଏମାନେ ସବୁ କଳି ଯୁଗରେ ଆସିବେ, ଇଏ ହେଉଛନ୍ତି ଭଗବାନ ବୋଲି ଜାଣିବା। ଏବଂ କଳି ଯୁଗରେ ଅନ୍ୟ ଯୁଗରେ ଭଗବାନ ବିଭିନ୍ନ ଅସ୍ତ୍ର ଧରି ଆସନ୍ତି, କଳି ଯୁଗରେ ଭଗବାନ କୌଣସି ଅସ୍ତ୍ର ଗ୍ରହଣ କରିବେ ନାହିଁ। ଭଗବାନ ଯୁଗରେ ସତ୍ୟଯୁଗରେ ଆସିଥିଲେ ହିରଣ୍ୟକଶିପୁ ଏଭଳି ବରପ୍ରାପ୍ତ ହୋଇଥିଲେ ସେ କୌଣସି ଦ୍ୱାରା ମରିବେ ନାହିଁ। ଏଇ ମାସରେ ଆପଣଙ୍କର ମେ ମାସରେ ନିତ୍ୟ ମହା ନୃସିଂହଦେବଙ୍କର ଆବିର୍ଭାବ ହେବ, ପାଳନ କରାଯିବ। ଆପଣମାନେ ଜାଣିଥିବେ ନୃସିଂହଦେବ ଏତେ ଶକ୍ତିଶାଳୀ ଥିଲେ, ମନ୍ଦର ପର୍ବତରେ ବହୁତ କଠୋର ତପସ୍ୟା କରିଥିଲେ, ଦେବତାମାନେ ମଧ୍ୟ ଭୟ କରିଗଲେ। ତେଣୁ ବ୍ରହ୍ମା ଯେତେବେଳେ ଆସି ତାଙ୍କୁ ପଚାରିଲେ କ'ଣ ତୁମେ ବର ନେବାକୁ ଚାହୁଁଛ, ତେଣୁ ସେ ଚାହିଁଲେ ଅମର ବର ପ୍ରାପ୍ତ ହେବା ପାଇଁ। କିନ୍ତୁ ବ୍ରହ୍ମା କହିଲେ ମୁଁ ତ ନିଜେ ଅମର ନୁହଁ, ମୁଁ ତୁମକୁ କିଭଳି ଅମର ବର ପ୍ରଦାନ କରିବି। ତେଣୁ ହିରଣ୍ୟକଶିପୁ ବହୁତ ଚାଲାକ କରି ଏଭଳି ଭାବରେ ସବୁ ବର ପ୍ରାପ୍ତ ହୋଇଥିଲେ, ସେ ଭାବିଲେ ମୁଁ ଅମର ହୋଇଗଲି। କାହିଁକି ନା ଦିନରେ ମରିବେ ନାହିଁ କି ରାତିରେ ମରିବେ ନାହିଁ, ଅସ୍ତ୍ରରେ ମରିବେ ନାହିଁ କି ଶସ୍ତ୍ରରେ ମରିବେ ନାହିଁ, ମନୁଷ୍ୟ ଦ୍ୱାରା ମରିବେ ନାହିଁ କି ପଶୁ ଦ୍ୱାରା ମରିବେ ନାହିଁ, ବ୍ରହ୍ମାଙ୍କର କୌଣସି ସୃଷ୍ଟ ଜୀବ ଦ୍ୱାରା ସେ ମୃତ୍ୟୁବରଣ କରିବେ ନାହିଁ, କୌଣସି ଜୀବିତ ବସ୍ତୁ ଦ୍ୱାରା ମୃତ୍ୟୁବରଣ କରିବେ ନାହିଁ କି ମୃତ ବସ୍ତୁ ଦ୍ୱାରା ମୃତ୍ୟୁବରଣ କରିବେ ନାହିଁ। ଏହିଭଳି ଭାବରେ ଅନେକ ପ୍ରକାର ବର ସେ ଗ୍ରହଣ କରିଦେଲେ, ବ୍ରହ୍ମାଙ୍କ ଠାରୁ ସବୁ ବର ପ୍ରଦାନ କରିଦେଲେ ବ୍ରହ୍ମା। କିନ୍ତୁ ଭଗବାନ ଗୋଟେ ଏଭଳି ଅସ୍ତ୍ର ଧାରଣ କଲେ ଯେଉଁଟା ଅସ୍ତ୍ର ନୁହଁ କି ଶସ୍ତ୍ର ନୁହଁ, ସେ ହେଉଛି ଭଗବାନଙ୍କ ନଖ, ଅଦ୍ଭୁତ ନଖ, ଅଦ୍ଭୁତ ତୁଙ୍ଗ। ଭଗବାନଙ୍କ ଏଭଳି ନଖ ଧାରଣ କରିଥିଲେ ଯେଉଁ ନଖଟା ଅସ୍ତ୍ର ନୁହଁ କି ଶସ୍ତ୍ର ନୁହଁ। ଭଗବାନ ଆସିଲେ ଅଧା ମନୁଷ୍ୟ ରୂପ ଅଧା ସିଂହ ରୂପ, ମନୁଷ୍ୟ ନୁହଁ କି ପଶୁ ନୁହଁ, ଏବଂ ଭଗବାନ ସେ ବ୍ରହ୍ମାଙ୍କ ଦ୍ୱାରା କୌଣସି ସୁସ୍ଥ ବ୍ୟକ୍ତି ନୁହନ୍ତି। ତେଣୁ ଯେଉଁ ହିରଣ୍ୟକଶିପୁ ବିଧାରଣ କଲେ, ଦିନରେ ମାରିଲେ ନାହିଁ କି ରାତିରେ ମାରିଲେ ନାହିଁ, ସନ୍ଧ୍ୟାବେଳେ ମାରିଲେ, ଭୂମିରେ ମାରିଲେ ନାହିଁ କି ଆକାଶରେ ମାରିଲେ ନାହିଁ, ତାଙ୍କ କୋଳ ଉପରେ ରଖି ମାରିଲେ, ଏଇଭଳି ଭାବରେ ବ୍ରହ୍ମାଙ୍କର ସମସ୍ତ ଭରପୁର ରକ୍ଷା କରି ସତ୍ୟକୁ ସତ୍ୟ ବିଧାତ୍ମ ନିଜଭୃତ୍ତି ଭାଷିତମ ସତ୍ୟରେ ପରିଣତ କରି ଭଗବାନ ଏଇ ହିରଣ୍ୟକଶିପୁ ହତ୍ୟା କରିଛନ୍ତି। ତେଣୁ ବିଭିନ୍ନ ଅସ୍ତ୍ର ଧାରଣ କରନ୍ତି ଭଗବାନ ବିଭିନ୍ନ ସମୟରେ, କିନ୍ତୁ କଳିଯୁଗରେ ଭଗବାନ କୌଣସି ସେସବୁ ଅସ୍ତ୍ର ଧାରଣ କରନ୍ତି ନାହିଁ। ତ୍ରେତା ଯୁଗରେ ଭଗବାନ ଯେଉଁ ଆସିଲେ, ରାବଣ ଭଗବାନ ରାମଚନ୍ଦ୍ର ଆସିଲେ, ରାବଣକୁ ଯେଉଁ ହତ୍ୟା କଲେ, ରାବଣ ଏତେ ଶକ୍ତିଶାଳୀ ଥିଲା, ବ୍ରହ୍ମା ତାଙ୍କର ଅବତାର ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବିଭିନ୍ନ ଅବତାରମାନଙ୍କ ବିଷୟରେ ବର୍ଣ୍ଣନା କରୁଛନ୍ତି, ସେତେବେଳେ କହୁଛନ୍ତି ସେ ଭଗବାନ ରାମଚନ୍ଦ୍ରଙ୍କର ଏଇ ଯେଉଁ ଅସ୍ତ୍ର କଥା, ଯେ ରାବଣ ଏତେ ଶକ୍ତିଶାଳୀ ଥିଲା ଯେ ଇନ୍ଦ୍ରର ବାହ ଯିଏକି ଐରାବତ ହସ୍ତି, ଐରାବତ ହସ୍ତି ଯେତେବେଳେ ରାବଣକୁ ଆକ୍ରମଣ କରୁଥିଲା, ରାବଣର ତାର ଛାତି ଦେଖାଇ ଦେଇଥିଲା ଏବଂ ଐରାବତ ହସ୍ତି ତାର ଛାତିରେ ତାର ଦାନ୍ତକୁ ବିଦ୍ଧ କରିଥିଲା, କିନ୍ତୁ ସେ ଦାନ୍ତ ସବୁ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇ ଧଳା ପାଉଡ଼ର ହୋଇଗଲା, ଚାରିଆଡ଼େ ବିଚୂରିତ ହୋଇଗଲା, ଧଳା ପାଉଡ଼ର ରୂପରେ ପରିଣତ ହୋଇଗଲା। ଏତେ ଶକ୍ତିଶାଳୀ ଥିଲା ରାବଣ। ସେଇ ରାବଣ ଯେତେବେଳେ ଦେଖିଲା ଏ ରାବଣର ଏ ଇନ୍ଦ୍ରର ବାଘ ମହେନ୍ଦ୍ର ବାଘ ଯିଏକି ଏଇ ହସ୍ତି ତାର ଦାନ୍ତ ଏଇଭଳି ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଗଲା, ସେତେବେଳେ ସେ ବହୁତ ଅଟ୍ଟହାସ୍ୟ କରିଥିଲା ରାବଣ। ଦୁଇ ପକ୍ଷ ଅସୁର ପକ୍ଷ ସୈନ୍ୟ ଏବଂ ଦେବତା ପକ୍ଷ ସୈନ୍ୟ ଭିତରେ ସେ ବହୁତ ଅଟ୍ଟହାସ୍ୟ କରିଥିଲା। ସେଭଳି ରାବଣକୁ ଭଗବାନ ରାମଚନ୍ଦ୍ର ଧନୁଷର ଟଙ୍କାରେ ହତ୍ୟା କରିଦେଲେ। ଏଇଭଳି ଭାବରେ ବିଭିନ୍ନ ଯୁଗରେ ଭଗବାନ ବିଭିନ୍ନ ଅସ୍ତ୍ର ଧାରଣ କରନ୍ତି। ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ଯେଉଁ ଆସିଲେ, ସୁଦର୍ଶନ ଚକ୍ର ଦ୍ୱାରା ବହୁତ ଅସ୍ତ୍ର ନିଧନ କରିଛନ୍ତି, ବହୁତ ଶତ୍ରୁକୁ ନିଧନ କରିଛନ୍ତି ଭଗବାନ। କିନ୍ତୁ କଳିଯୁଗରେ ଯେଉଁ ଭଗବାନ ଆସିଲେ, ଭଗବାନ ସେସବୁ ଅସ୍ତ୍ର କିଛି ବ୍ୟବହାର କଲେ ନାହିଁ। ଭଗବାନ ବ୍ୟବହାର କଲେ କ'ଣ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏ ହେଉଛି କଳିଯୁଗର ଅସ୍ତ୍ର। ମହାପ୍ରଭୁ ଏଇ ହରିନାମ ମାଧ୍ୟମରେ ଆମର ଭିତରେ ଯେଉଁ ରହିଛି ଅସୁର ସବୁ ରହିଛନ୍ତି, ଆମ ଭିତରେ ସବୁ ଅସୁର ରହିଛନ୍ତି। ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଆପଣ ପଢ଼ିଲେ ଜାଣିବେ, ସବୁ ଦୈବ ସମ୍ପଦ ରହିଛି, ଅସୁର ସମ୍ପଦ ରହିଛି। ଏ ଅସୁର ସମ୍ପଦ ଯେଉଁ ଗୁଣ ସବୁ ରହିଛି, ଦମ୍ଭ ଦର୍ପ ଅଭିମାନ କ୍ରୋଧ ପାରୁଷ୍ୟ, ଏସବୁ ଅସୁର ସମ୍ପଦ, ଭଗବାନଙ୍କୁ ମାନିବେ ନାହିଁ, ଏସବୁ ଅସୁର ସମ୍ପତ୍ତି ବା ଏସବୁ ଅସୁର ଗୁଣ। ତେଣୁ ଏସବୁ ଗୁଣ ବର୍ତ୍ତମାନ କଳିଯୁଗରେ ବହୁତ ପ୍ରବଳ ହୋଇକି ରହିଛି, ଭଗବାନ କେହି ଗ୍ରହଣ କରୁନାହାନ୍ତି। ଅସତ୍ୟଙ୍ଗ ପ୍ରତିଷ୍ଠନ୍ତେ ଜଗତ ଆହୁ ମାନେଶ୍ୱରମ ଅପରସ୍ପର ସମ୍ବୋଧନ କିମନ୍ୟତ କାମ ହୋଇଥିବ। ଏ ଅସୁର ଗୁଣ ସବୁ ଦ୍ୱାରା କ'ଣ ହେଉଛି ନା, ଆମେ ଭୌତିକ ଜଗତରେ ଘୁରି ବୁଲିବା। ତେଣୁ ଏ ଅସୁର ସମ୍ପଦ ଯେଉଁ ରହିଛି, ଅସୁର ଗୁଣ ସବୁ ରହିଛି, ଏସବୁ ଗୁଣକୁ ଭଗବାନଙ୍କର ନାମ ମାଧ୍ୟମରେ ଏସବୁ ଅସୁର ଗୁଣକୁ ଆମେ ନଷ୍ଟ କରିପାରିବା। ଏ ଅସୁର ଗୁଣ ଆମକୁ ତ୍ରିବିଧ ନରକ ସ୍ୱେଦମ ଦ୍ୱାରମ ନାଶନମ ଆତ୍ମନ, ଆମର ନିଜକୁ ହତ୍ୟା କରିବା ପାଇଁ ଏସବୁ ଅସୁର ଗୁଣ ସବୁ ଦରକାର, ଆମେ ନର୍କକୁ ଯିବା ପାଇଁ ଏସବୁ ଗୁଣ ସବୁ ଆବଶ୍ୟକତା ରହିଛି। ତେଣୁ ଏ ଅସୁର ଗୁଣକୁ ଆମେ ନଷ୍ଟ କରିବା ପାଇଁ ଏକମାତ୍ର ଉପାୟ ହେଉଛି ଭଗବାନଙ୍କର ନାମ, ଯେହେତୁ ଦର୍ପଣ ମାର୍ଜନମ, ଭଗବାନଙ୍କର ନାମ ମାଧ୍ୟମରେ ଆମର ହୃଦୟ ଯେଉଁ ରହିଛି ଆର ଯେତେ ଏଇ ଭଗବାନଙ୍କ ନାମର ଏଇ ସାତଟି ଫଳ ରହିଛି, ସେଥିପାଇଁ କଳିଯୁଗର ଯୁବଧର୍ମ ଏଇ ଯେଉଁ ହରିନାମ ସଂକୀର୍ତ୍ତନ, ଅନ୍ୟ କୌଣସି ଉପାୟରେ ଆମେ ଭଗବାନ ପ୍ରାପ୍ତ ହୋଇପାରିବା ନାହିଁ କଳିଯୁଗରେ। ଭଗବାନ ନାମ ମହାପ୍ରଭୁ ଯେଉଁ ଆସିଥିଲେ ସେ ଆଶୀର୍ବାଦ ଦେଇକି ଯାଇଛନ୍ତି, ଏ ନାମ ପରମ ବିଜୟ ଲାଭ କରିବ। ତେଣୁ କ'ଣ କ'ଣ ତାର ଫଳପ୍ରାପ୍ତ ହେବା ଭଗବାନଙ୍କ ନାମରେ, ନା ଚେତୋ ଦର୍ପଣ ମାର୍ଜନମ, ଆମର ହୃଦୟରେ ଭଗବାନ ରହିଛନ୍ତି କିନ୍ତୁ ଆମେ ଦେଖିପାରୁନି। ଯେମିତି ଦର୍ପଣରେ ମଇଳା ପଡ଼ିଲେ ଆମେ ନିଜର ଛବିକି ଦେଖିପାରେ ନାହିଁ, ସେହିଭଳି ଭାବରେ ଆମର ହୃଦୟରେ ଏ ଯେଉଁ ତ୍ରିଗୁଣର ରହିଛି, ମଇଳା ରହିଛି, ସତ୍ୱ ରଜ ତମ ତ୍ରିଗୁଣର ମଇଳା ରହିଛି, ଏ ମଇଳା ଦ୍ୱାରା ଆମେ ଭଗବାନଙ୍କୁ ଦେଖିପାରୁନାହିଁ। କିନ୍ତୁ ଭଗବାନ ଯେତେବେଳେ ନାମ ଜପ କରୁଛେ ବା କୀର୍ତ୍ତନ କରୁଛେ, ସେତେବେଳେ ଚେତ ରୂପକ ଦର୍ପଣ ମାର୍ଜନ ହୋଇଯାଉଛି, ସଫା ହୋଇଯାଉଛି। ଚେତୋ ଦର୍ପଣ ମାର୍ଜନମ ଭବ ମହାଦବାଗ୍ନି ନିର୍ବାପଣମ, ବହୁତ ଆମେ ଯେଉଁ କହିଲେ ତ୍ରିତାପରେ ସମସ୍ତେ ଦଗ୍ଧୀଭୂତ ହେଉଛନ୍ତି, ଆଧ୍ୟାତ୍ମିକ ଆଦି ବୌଦ୍ଧିକ ଆଦି ଦୈବିକ ଇତ୍ୟାଦି ଇଏ ହେଉଛି ମହା ଦାବାଗ୍ନି। ଦାବାଗ୍ନି କହିଲେ ଯେଉଁ ଜଙ୍ଗଲରେ ନିଆଁ ଲାଗିବା, ଜଙ୍ଗଲରେ କିଏ ନିଆଁ ନ ଲଗେଇଲେ ମଧ୍ୟ ମନକୁ ମନ ଲାଗିଯାଏ, ଖରାଦିନେ ସବୁ ଜଙ୍ଗଲରେ ନିଆଁ ଲାଗିଯାଏ। କିନ୍ତୁ ଜଙ୍ଗଲରେ ଯଦି ନିଆଁ ଲାଗିବ ସେ ନିଆଁକୁ ଦମକଳ ଦ୍ୱାରା ଲିଭେଇ ପାରିବା ନାହିଁ ଆମେ, କେବଳ ଯଦି ବର୍ଷା ହେବ ତାହେଲେ ସେ ନିଆଁଟି ଲିଭିଯିବ। ତେଣୁ ସେହିଭଳି ଭାବରେ ଏଇ ଯେଉଁ ଭବ ମହାଦାବାଗ୍ନି ରହିଛି, ଭୌତିକ ଜଗତରେ ଆମେ ବିଭିନ୍ନ ପ୍ରକାର ତ୍ରିତାପରେ ଦଗ୍ଧୀଭୂତ ହେଉଛେ, ଏ ତ୍ରିତାପରୁ ଆମକୁ ମୁକୁଳିତ କରିବା ପାଇଁ ଓ ଆମକୁ ଉଦ୍ଧାର କରିବା ପାଇଁ ଏଇ ଭଗବାନ ନାମ ମାଧ୍ୟମରେ ଆମେ ଉଦ୍ଧାର ପ୍ରାପ୍ତ ହେବା। ଭବ ମହାଦାବାଗ୍ନି ନିର୍ବାପଣ ଏବଂ ଶ୍ରେୟ କୈରବ ଚନ୍ଦ୍ରିକା ବିତରଣ। ଆମ ଜୀବନର ଶ୍ରେୟଟା ଆମେ ଜାଣିପାରୁନାହିଁ। ମୁଁ ଯେଉଁ ପ୍ରଥମେ କହିଥିଲି ସମସ୍ତେ ସୁଖ ପାଇଁ ଚେଷ୍ଟା କରୁଛନ୍ତି, କେହି ଦୁଃଖ ପାଇଁ ଚେଷ୍ଟା କରୁନାହାନ୍ତି। କିନ୍ତୁ କାହିଁକି ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କର ସୁଖ ସେମାନେ ପ୍ରାପ୍ତ ହୋଇପାରୁନାହାନ୍ତି କି ଦୁଃଖରୁ ନିବୃତ୍ତ ହୋଇପାରୁନାହାନ୍ତି? କାହିଁକି ନା ଶ୍ରେୟ ପାଇଁ ସେମାନେ ଚେଷ୍ଟା କରୁନାହାନ୍ତି। ଏହି ଭଗବାନଙ୍କ ନାମ ମାଧ୍ୟମରେ ଜଣେ ଶ୍ରେୟ ପ୍ରାପ୍ତ ହେବ, ଆମ ଜୀବନର ପରମ ଲକ୍ଷ୍ୟକୁ ପ୍ରାପ୍ତ ହୋଇପାରିବା। ଶ୍ରେୟ କୈରବ ଚନ୍ଦ୍ରିକା ବିତରଣ, ଯେମିତି ସନ୍ଧ୍ୟା କାଳରେ ଚନ୍ଦ୍ର କିରଣରେ ଶୀତଳତା ଜଣେ ପ୍ରାପ୍ତ ହୁଏ, ପ୍ରାପ୍ତ ହେଉଛେ। ଖରାବେଳେ ଯେଉଁ ବହୁତ ଭୀଷଣ ଗରମ ରହୁଛି, ସନ୍ଧ୍ୟା ସମୟରେ ଚନ୍ଦ୍ରର ଶୀତଳ କିରଣରେ ଆମେ ଶୀତଳତା ପ୍ରାପ୍ତ ହେଉଛେ। ସେହିଭଳି ଭାବରେ ତ୍ରିତାପରେ ଦଗ୍ଧୀଭୂତ ଜୀବ ଯେତେବେଳେ ଭଗବାନଙ୍କର ନାମ ନେଉଛନ୍ତି ସେତେବେଳେ ସେ ଶୀତଳତା ପ୍ରାପ୍ତ ହେଉଛନ୍ତି, ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଭବ ମହାଦାବାଗ୍ନି ନିର୍ବାପଣ, ଶ୍ରେୟ କୈରବ ଚନ୍ଦ୍ରିକା ବିତରଣ ଏବଂ ବିଦ୍ୟାବଧୂ ଜୀବନ, ସେମାନେ ମଧ୍ୟ ବିଦ୍ୟା ପ୍ରାପ୍ତ ହେବେ। ପ୍ରକୃତ ବିଦ୍ୟା ହେଉଛି କ'ଣ ନା ସା ବିଦ୍ୟା, ଆଧ୍ୟାତ୍ମ ବିଦ୍ୟା ବିଦ୍ୟାନ ସା ବିଦ୍ୟା ଯାହା ନିବୃତ୍ତ ଜନ୍ମତି ଜୟା, ସେ ବିଦ୍ୟା ପ୍ରକୃତ ବିଦ୍ୟା ଯେଉଁ ବିଦ୍ୟା ଦ୍ୱାରା ଆମେ ଭଗବାନଙ୍କର ଜ୍ଞାନ ପ୍ରାପ୍ତ ହେଉଛେ, ଭଗବାନ ବିଷୟରେ ଜ୍ଞାନ ପ୍ରାପ୍ତ ହେଉଛି। ବିଦ୍ୟା ବିନୟ ସମ୍ପନ୍ନୀ ବ୍ରାହ୍ମଣୀ କବି ଅସ୍ତିନୀ ସୁନିଚୈବ ସ୍ୱପାକେଚ ପଣ୍ଡିତା ସମଦର୍ଶିନ, ଭଗବଦ୍ଗୀତା ପଞ୍ଚମ ଅଧ୍ୟାୟରେ ଭଗବାନ କହୁଛନ୍ତି। ପ୍ରକୃତ ବିଦ୍ୟା କ'ଣ ନା ଜଣେ ଯେତେବେଳେ ବିଦ୍ୟା ଆପଣମାନେ ଦେଖିବେ ଆପଣ ଗ୍ରାମରେ ବହୁତ ବିଦ୍ୱାନ ବ୍ୟକ୍ତି ଥାଇପାରନ୍ତି, ବହୁତ ଜ୍ଞାନ ଅର୍ଜନ କରିଥାଇପାରନ୍ତି। ପ୍ରଭୁପାଦ ମହାରାଜ ସବୁବେଳେ ଏଇ ଉଦାହରଣ ଦିଅନ୍ତି, ଏ ବହୁତ ବଡ଼ ବିଦ୍ୱାନ ବ୍ୟକ୍ତି ଜଣେ ଥିଲେ, ପାଶ୍ଚାତ୍ୟ ଜଗତକୁ ଯାଇକି ପାଠ ପଢ଼ିକି ଆସିଥିଲେ, ବହୁତ ବିଦ୍ୱାନ ବ୍ୟକ୍ତି ଥିଲେ। ତେଣୁ ସେ ଯେତେବେଳେ ଆସିଛନ୍ତି ଗୋଟେ ନଈ ପାର ହେଲା ବେଳକୁ ସେ ନାବିକୁ ସେ ପ୍ରଶ୍ନ ପଚାରୁଛନ୍ତି, କହୁଛନ୍ତି ନାବିକଟା କ'ଣ ପାଠ ପଢ଼ିଥିବ ଆପଣଙ୍କ, ଏଠି ନଈ ଅଛି ଆଉ ସେ ଶୁଖିଯାଇଛି, ଏ ନଈରେ ପାର ଯେତେବେଳେ ବଢ଼ି ଆସୁଛି ପାର ହେବା ପାଇଁ ସେ ନୌକା ମାଧ୍ୟମରେ ଜଣେ ପାର ହେଉଛି, ସେହିଭଳି ଭାବରେ ସେ ବିଦ୍ୱାନ ବ୍ୟକ୍ତି ଜଣ ସେ ନଈ ପାର ହେଲାବେଳେ ସେ ପ୍ରଶ୍ନ ପଚାରୁଛନ୍ତି, ବହୁତ ତାଚ୍ଛଲ୍ୟ କରି ପଚାରୁଛନ୍ତି ସେ ନାବିକକୁ। ସେ ଜାଣିଛନ୍ତି ଏଇଟା ପାଠ ପଢ଼ିନି ମୂର୍ଖଟା, ତେଣୁ ତାକୁ ପଚାରୁ ଆରେ ତୁ ଜାଣିଛୁ କ'ଣ ପାଠ ଜାଣିଛୁ, ଫିଜିକ୍ସ ଜାଣିଛୁ ନା ଫିଜିକ୍ସ କ'ଣ ସାର୍ ମୁଁ ଜାଣିନି ତ ସେସବୁ, ନା ତୋର ଜୀବନର 25% ନଷ୍ଟ ହୋଇଗଲା, ତୁ କିଛି ଜାଣିନୁ ପାଠ କିଛି ଜାଣିନୁ। ଆମେ ସବୁ ପାଶ୍ଚାତ୍ୟ ଜଗତରୁ ବହୁତ ପାଠ ପଢ଼ି ଲିଟରେ ମାନେ ଡକ୍ଟରେଟ୍ ପ୍ରାପ୍ତ ହେଇକି ଆସିଛୁ, ତୁ କିଛି ପଢ଼ିବୁ ନାହିଁ, ତୋ ଜୀବନ ନଷ୍ଟ ହୋଇଗଲା, 25% ନଷ୍ଟ ହୋଇଗଲା। ଆଉ କିଛି ପାଠ ଗଲା ପରେ ତାକୁ ପଚାରିଲେ କେମିଷ୍ଟ୍ରି ଜାଣିଛୁ, ନା କେମିଷ୍ଟ୍ରି କ'ଣ ସାର୍ ମୁଁ ତ ଜାଣିନି, ନା ତୋର ଜୀବନ ପ୍ରକୃତିରେ ନଷ୍ଟ 50% ତୋର ଜୀବନ ନଷ୍ଟ ହୋଇଗଲା, କିଛି ଜାଣିନୁ ତୁ। ଆଉ କିଛି ପାଠ ଗଲା ପରେ ପଚାରିଲେ ମ୍ୟାଥମେଟିକ୍ସ ଜାଣିଛୁ, ଗଣିତ ଜାଣିଛୁ, ନା ଗଣିତ ବି ମୁଁ ଭଲ ଭାବରେ ଜାଣିନି, ଅଳ୍ପ ଟିକେ ଟିକେ ଜାଣିଛି, ନା ତୋର 75% ଜୀବନ ନଷ୍ଟ ହୋଇଗଲା। ଏଇଭଳି ଭାବରେ କହିଦେଇକି ଯେତେବେଳେ ଯାଉଛନ୍ତି, ସେତେବେଳେ ନଦୀରେ ଝଡ଼ ଆସିଲା, ତେଣୁ ଝଡ଼ ଯେତେବେଳେ ଆସିଲା ସେତେବେଳେ ସେ ନାବିକ ପଚାରିଲା, ସାର୍ ଆପଣ ଏତେ ପାଠ ପଢ଼ିଛନ୍ତି ଆଉ ସନ୍ତରଣ ଜାଣିଛନ୍ତି, ସୁଇମିଂ ଜାଣିଛନ୍ତି, କେମିତି ପହଁରିବାକୁ ପଡ଼ିବ, ନା ସେଇଟା ତ ମୁଁ ଶିଖିନି, ନା ଆପଣଙ୍କର ଜୀବନ 50% ନଷ୍ଟ ହୋଇଯିବ। ସତକୁ ସତ ଝଡ଼ ଆସିଲା, ସେ ନୌକାଟି ଓଲଟି ଗଲା, ସେ ବ୍ୟକ୍ତି ଜଣକ ବିଦ୍ୱାନ ବ୍ୟକ୍ତି ବହୁତ ପାଠ ପଢ଼ିଛନ୍ତି କିନ୍ତୁ ସନ୍ତରଣ ଜାଣିନାହାନ୍ତି, ତେଣୁ ସେ ମୃତ୍ୟୁବରଣ କଲେ। ନାବିକଠାରୁ ଯଦିଓ କୌଣସି ଜ୍ଞାନ ନଥିଲା ଭୌତିକ ଜ୍ଞାନ, କିନ୍ତୁ ସେ ସନ୍ତରଣ ଜାଣିଥିଲା, ପହଁରା ଜାଣିଥିଲା, ପହଁରି ପହଁରି ସେ ପଳେଇ ଆସିଲା, ନଦୀକୁ ପଳେଇ ଆସିଲା। ତେଣୁ ଏଇ ଭବସାଗର ଆମେ ଉଠୁ ହେଉଛେ, ଭବସାଗରରେ ଯେତେ ଜ୍ଞାନ ରହିଲେ ମଧ୍ୟ ଯଦି ଆମେ ଭଗବତ ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହୋଇନାହିଁ ତାହେଲେ ଏଇ ଭବସାଗରରେ ହିଁ ଡୁବୁଡୁବୁ ହେଉଥିବା, ବୁଡ଼ି ମରିବା।
ଭବସାଗର ଉଦ୍ଧାର ହେବା ପାଇଁ ଭଗବାନଙ୍କ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହେବାକୁ ପଡ଼ିବ। ମୃଦେହ ମାର୍ଜମ ସୁଲଭମ ପ୍ଲବଂ ସୁକଳ୍ପମ ଗୁରୁକର୍ଣ୍ଣ ଧାରମ ମୟାନୁକୂଳେନ ନବସୋ ଦୀରିତଂ ପୁମାନ ଭଗବାନି ନ ତରେ ସ୍ୱ ଆତ୍ମା। ଭାଗବତରେ ଭଗବାନ ଉଦ୍ଧବଙ୍କୁ ଜ୍ଞାନ ଦେଇଛନ୍ତି। ଉଦ୍ଧବ ଗୀତା ଭଗବତ ଗୀତାରେ ଭଗବାନ ଅର୍ଜୁନକୁ ଜ୍ଞାନ ଦେଇଛନ୍ତି, ଅର୍ଜୁନ ଗୀତା। କିନ୍ତୁ ଭାଗବତମରେ ଉଦ୍ଧବ ଗୀତା ରହିଛି, ସେ ଗୀତାରେ ଭଗବାନ କହିଛନ୍ତି ସେ କଥା। ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି, ବହୁତ ଜନ୍ମ ପାର ହେଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି। ଲବ୍ଧ୍ୱା ସୁଦୁର୍ଲଭମ, ବହୁତ 80 ଲକ୍ଷ ଜନ୍ମ ପାର ହେଲା ପରେ 9 ଲକ୍ଷ ପ୍ରକାର ଜଳ ଜୀବ ଜଣେ ପ୍ରାପ୍ତ ହେଉଛି ଜୀବନ। ତାପରେ 20 ଲକ୍ଷ ପ୍ରକାର ଏଇ ଯେଉଁ ଗଛଲତା ଇତ୍ୟାଦି ରହିଛନ୍ତି ସ୍ଥାବର ଜୀବ। ତାପରେ ଜଣେ ଛୋଟ ଛୋଟ କୁଟି କୀଟ ପିତଙ୍ଗ ଇତ୍ୟାଦି ରହିଛନ୍ତି, କୃମି ରହିଛନ୍ତି, 11 ଲକ୍ଷ ପ୍ରକାର ଜୀବନ ରହିଛି। ତାପରେ ଜଣେ ପକ୍ଷୀ ଜନ୍ମ ପାଉଛି, 10 ଲକ୍ଷ ପ୍ରକାର ପକ୍ଷୀ ଜନ୍ମ ରହିଛି। ତାପରେ ଜଣେ ପଶୁ ଜନ୍ମ ପାଉଛି, 30 ଲକ୍ଷ ପ୍ରକାର ପଶୁ ଜନ୍ମ ପାଉଛି। ଏହିଭଳି ଭାବରେ 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛନ୍ତି। ତେଣୁ ଏ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇ ଲବ୍ଧ୍ୱା ସୁଦୁର୍ଲଭମ ଇଦମ୍ ବହୁ ସମ୍ଭବାନ୍ତି ନୃଦେହମ ମାଧ୍ୟମ ସୁଲଭମ ସୁଦୁର୍ଲଭମ ପ୍ରବମ ସୁକଳ୍ପମ। ଇଏ ଭବସାଗରୁ ପାର ହେବା ପାଇଁ ଏ ମାନବ ଶରୀର ଗୋଟେ ନୌକା ଭଳି ସୁନ୍ଦର ନୌକା ଭଳି ପ୍ଲବଂ ସୁକଳ୍ପମ। ତେଣୁ ଏଇ ମାନବ ଶରୀର ରୂପକ ନୌକାରେ ଆମେ ଯଦି ଗୁରୁଙ୍କୁ ପଶେଇବା, ଜଣେ ଗୁରୁ ଗ୍ରହଣ କରିବା, ଇଏ ହେଉଛନ୍ତି ଗୁରୁ ପ୍ଲବଂ ସୁକଳ୍ପମ ଗୁରୁ କର୍ଣ୍ଣଧାରମ। ସେ ନାବିକ ସେ ଦେଖେଇଦେବେ କେଉଁପଟେ ଯିବାକୁ ପଡ଼ିବ, କେମିତି ଭବସାଗର ପାର ହେବା ସେ ବ୍ୟବସ୍ଥା କରିଦେବେ। ଏବଂ ମୟାନୁକୂଳେନ ନଭ, ଭଗବାନଙ୍କର ଯେଉଁ ଜ୍ଞାନ ସବୁ ରହିଛି, ଭଗବତ ବାଣୀ ସବୁ ରହିଛି, ଶାସ୍ତ୍ର ବାଣୀ ସବୁ ରହିଛି, ଇଏ ହେଉଛି ଅନୁକୂଳ ବାୟୁ। ଏସବୁର ଜଣେ ଯଦି ଉପଯୋଗ ନ କଲା ତାହେଲେ ସେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇ ନିଜେ ନିଜର ଆତ୍ମହତ୍ୟା କଲା। ତେଣୁ ହରେ କୃଷ୍ଣ ହରେ
କୃଷ୍ଣ
ତେଣୁ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି ମାନେ ଏହିସବୁ ଜ୍ଞାନ ପ୍ରାପ୍ତ ହେବାର ଅଛି, ଭଗବାନଙ୍କ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହେବାର ଅଛି। ସେ ହେଉଛି ବିଦ୍ୟା, ପ୍ରକୃତ ବିଦ୍ୟା। ଭଗବତ ଗୀତାରେ ଭଗବାନ କହୁଛନ୍ତି ବିଦ୍ୟା ବିନୟ ସମ୍ପନ୍ନୀ, ଯେଉଁମାନେ ବିଦ୍ୟା ପ୍ରାପ୍ତ ହେଉଛନ୍ତି ତାଙ୍କର ଯଦି ବିନୟତା ନାହିଁ, ନମ୍ରତା ନାହିଁ, ସେମାନେ ସାଧାରଣତଃ ବିଦ୍ୟା ପ୍ରାପ୍ତ ହେଲେ ଅହଙ୍କାର ଆସିଯାଉଛି। ଜଡ଼ ବିଦ୍ୟା ଯତ ମାୟାର ବୈଭବ ତୋମାର ଭଜନ ବାଧା। ବହୁତ ପ୍ରକାର ଆପଣଙ୍କର ଗ୍ରାମରେ ବହୁତ ବିଦ୍ୱାନ ବ୍ୟକ୍ତି ଥାଇପାରନ୍ତି, କିନ୍ତୁ ଯଦି ସେ ଭଗବାନଙ୍କର ଭକ୍ତି କରୁନାହାନ୍ତି ତାହେଲେ ପ୍ରକୃତରେ ଇଏ ସବୁ ଜଡ଼ ବିଦ୍ୟା ଏ ଭଗବାନଙ୍କ ଭଜନରେ ବାଧା ସୃଷ୍ଟି କରୁଛି। ମୋହ ଜନମିଆ ଅନିତ୍ୟ ସଂସାରେ ଜୀବକୁ କରାଏ ଗାଧା। ଏତେ ବିଦ୍ୱାନ ବ୍ୟକ୍ତି ବହୁତ ପାଠ ପଢ଼ିଛନ୍ତି କିନ୍ତୁ ଏ ଭବସାଗରରେ ଡୁବିକି ମରିବେ, ସେମାନେ ଭଗବାନଙ୍କର ଜ୍ଞାନ ପ୍ରାପ୍ତ ହୋଇନାହାନ୍ତି, ଭଗବତ ଜ୍ଞାନ ନାହିଁ, ତାହେଲେ ତାଙ୍କର ମନୁଷ୍ୟ ଜନ୍ମ ନଷ୍ଟ ହୋଇଗଲା। କିନ୍ତୁ ଯେଉଁମାନେ ପ୍ରକୃତରେ ଭଗବତ ବିଦ୍ୟା ପ୍ରାପ୍ତ ହେଉଛନ୍ତି, ଭଗବତ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହେଉଛନ୍ତି, ବିଦ୍ୟା ବଧୁ ଜୀବନମ ବଧୁ, ଆପଣ ଗ୍ରାମରେ ଯେଉଁ ଆସିଥିବେ ନୂଆ ନୂଆ ବିବାହ ହେଉଥିବେ, ଏଠି ଆମର ଜଣେ ୱେଡ଼ିଂ ରହିଛି, ବିବାହ ହୋଇଥିଲେ, ସେ ନୂଆ ବଧୁ ଯେତେବେଳେ ଆସୁଛନ୍ତି ସେତେବେଳେ କିଭଳି ସେ ଆସୁଛନ୍ତି, ନାହିଁ ନାହିଁକା ଆସୁଛନ୍ତି, ଆଜିକାଲି ସେ ସଂସ୍କୃତି ଲୋପ ହୋଇଗଲାଣି। ଯାହା ହେଉ, ବିଦ୍ୟାକୁ ବଧୁ ସହିତ ତୁଳନା କରାଯାଇଛି, ବିଦ୍ୟା ବଧୁ ଜୀବନମ। ତେଣୁ ଜଣେ ବିଦ୍ୟା ପ୍ରତି ଯେଭଳି ଭାବରେ ଆପଣ ବୃକ୍ଷରେ ଆମ୍ବ ସିଜନ ଆସିଗଲା, ଆପଣ ଏଇଠି ଆମ୍ବ ଗଛରେ ବହୁତ ଆମ୍ବ ରହିଛି, ଫଳଟି ଲଇଁ ଯାଉଛି, ସେଇଭଳି ଭାବରେ ଜଣଙ୍କର ବିଦ୍ୟା ରହିଛି ମାନେ ସେ ନମ୍ର ହୋଇଯିବ, ବିଦ୍ୟା ବିନୟ ସମ୍ପନ୍ନୀ। ତେଣୁ ଏଇ ବିଦ୍ୟା ଯେଉଁମାନେ ପ୍ରାପ୍ତ ହେଉଛନ୍ତି ସେମାନେ ସମସ୍ତଙ୍କୁ ସମାନ ଭାବରେ ଦର୍ଶନ କରିବେ। ଗୋଟେ ବ୍ରାହ୍ମଣ ହେଉ, ଗୋଟେ ହାତୀଟେ ହେଉ, ବା କୁକୁରଟେ ହେଉ, ବା ଚଣ୍ଡାଳଟେ ହେଉ, ସମସ୍ତଙ୍କୁ ସେ ସମାନ ଦର୍ଶନ କରିବେ, ଅର୍ଥାତ୍ ସେ ଭଗବାନଙ୍କୁ ଦର୍ଶନ କରିବେ, ସବୁଠାରେ ଭଗବାନଙ୍କୁ ଦର୍ଶନ କରିବେ। ଏ ହେଉଛି ପ୍ରକୃତ ବିଦ୍ୟା। ଏଇ ବିଦ୍ୟା ଆମେ ପ୍ରାପ୍ତ ହେବା ଏଇ ମହାମନ୍ତ୍ର ମାଧ୍ୟମରେ, ବିଦ୍ୟା ବଧୁ ଜୀବନମ ଏବଂ ଆନନ୍ଦାମ ବୋଧି ବର୍ଦ୍ଧନମ। ସୁଖ ପାଇଁ ଆଉ ଚେଷ୍ଟା କରିବା ଦରକାର ନାହିଁ, ଏଇ କେବଳ ନାମ ମାଧ୍ୟମରେ ଜଣେ ସୁଖ କ'ଣ ଆହୁରି ସୁଖ ବଢି ବଢିକା ଯାଉଥିବ, ଆନନ୍ଦ ବୋଧି ବର୍ଦ୍ଧନ ସୁଖ ଭୌତିକ ଜଗତରେ ଜଣେ ଯେତେ ଚେଷ୍ଟା କରୁଛି ସୁଖ ପ୍ରାପ୍ତ ହେବା ପାଇଁ, ସାଧାରଣତଃ ସେମାନେ ଦୁଃଖ ପ୍ରାପ୍ତ ହେଉଛନ୍ତି, ଯଦି ବା କିଛି ସୁଖ ପ୍ରାପ୍ତ ହେଉଛନ୍ତି, ଆଦ୍ୟ ଅନ୍ତବନ୍ତ କୌନ୍ଦେୟ, ଯେଉଁ ସୁଖର ଆଦି ଅଛି ସେ ସୁଖର ଅନ୍ତ ରହିଛି, କିନ୍ତୁ ଏଇ ଯେଉଁ ଭଗବାନଙ୍କ ନାମ ଦ୍ୱାରା ଯେଉଁ ସୁଖ ପ୍ରାପ୍ତ ହେବା, ସୁଖମ ଆତ୍ୟତିକ ବୁଦ୍ଧି ଗ୍ରାହ୍ୟ ମତେନ୍ଦ୍ରିୟମ ଭେଟି ଯତ୍ନ ଚଳିବା ସ୍ଥିତ ଚଳିତ ତତ୍ତ୍ୱତଃ ଭଗବଦ୍ଗୀତା ଷଷ୍ଠ ଅଧ୍ୟାୟରେ ଭଗବାନ କହିଛନ୍ତି କଥା, ଇଏ ହେଉଛି ପ୍ରକୃତ ସୁଖ, ଯେଉଁ ସୁଖ ବଢି ବଢିକା ଯିବ, ଆନନ୍ଦ ବୋଧି ବର୍ଦ୍ଧନ, ଏ କମିବ ନାହିଁ ସୁଖ, ଆନନ୍ଦ ବୋଧି ବର୍ଦ୍ଧନ ଏବଂ ପ୍ରତିପଦ ପୂର୍ଣ୍ଣାମୃତ ସ୍ୱାଦନ, ପ୍ରତିପଦରେ ଆପଣ ଯେତେ ନାମ ନେଉଥିବେ ପ୍ରତିପଦରେ ଅମୃତ ଆସ୍ୱାଦନ କରୁଥିବେ, ବର୍ଣ୍ଣନା କରାଯାଇଛି ଯେତେବେଳେ ମା ଭଗବାନ ଆସିଥିଲେ ବୃନ୍ଦାବନରେ 11 ବର୍ଷ କାଳ ଲୀଳା କଲେ ଏବଂ ଅକ୍ରୁର କଂସ ପଠାଇଲେ ଅକ୍ରୁକୁ ଭଗବାନଙ୍କୁ ଆଣିବା ପାଇଁ, ହତ୍ୟା କରିବା ପାଇଁ କଂସର ବହୁତ ପ୍ରକାର ଯୋଜନା ଫେଲ୍ ହେଲା ପରେ ଅନ୍ତିମ ଯୋଜନା ଏଇ କରିଥିଲା, ତାକୁ ଆଣି ମଥୁରାରେ ତାଙ୍କୁ ହତ୍ୟା କରିବା, ଯେଉଁ ରହିଛନ୍ତି କୁବୁଳା ପୀଠ ରହିଛି କୁବୁଳା ପୀଠ ମୃତ୍ୟୁଦ୍ୱାର ତାଙ୍କୁ ମାରିଦେବା, ଯଦି ସେ ବଞ୍ଚିଗଲେ ଅଷ୍ଟମଲଦ୍ୱାର ମାରିଦେବା, ଏହିଭଳି ଭାବରେ ବିଭିନ୍ନ ପ୍ରକାର ସେ କରିଥିଲା, ଚକ୍ରାନ୍ତ କରିଥିଲା, କିନ୍ତୁ ଭଗବାନ କଂସର ସମସ୍ତ ଚକ୍ରାନ୍ତକୁ ନଷ୍ଟ କରି ଭଗବାନ କଂସକୁ ହତ୍ୟା କରିଥିଲେ, ତେଣୁ କଂସକୁ ହତ୍ୟା କଲା ପରେ ମଥୁରାରେ ଭଗବାନ ଯେଉଁ ରହିଥିଲେ ବୃନ୍ଦାବନରୁ ତାଙ୍କର ପିତା ନନ୍ଦ ମହାରାଜ ଆସିଥିଲେ, ଉପାନନ୍ଦ ଏବଂ ତାଙ୍କର ସାଙ୍ଗ ଭାରତ ମାଙ୍ଗ ଆସିଥିଲେ, ତେଣୁ କିଛି ଦିନ ରହିଲେ ସେମାନେ ସେଇଠି ମଥୁରା ବାସ କରିଥିଲେ ସେମାନେ, ତେଣୁ ମଥୁରାବାସୀମାନେ ଯିଏକି ଭଗବାନଙ୍କର ଆବିର୍ଭାବ କଥା ବହୁତ ବର୍ଷ ତଳେ ଶ୍ରବଣ କରିଥିଲେ, 18-19 ବର୍ଷ ଧରି ଶୁଣିଥିଲେ, ଭଗବାନ ଦର୍ଶନ କରିନଥିଲେ, ଭଗବାନ ଆଜି ଆସିଲେ 11 ବର୍ଷ ବୟସରେ ସେ ଆସିଛନ୍ତି ମଥୁରାକୁ, ବର୍ଣ୍ଣନା କରାଯାଇଛି ଯେଉଁମାନେ ବୃଦ୍ଧ ବ୍ୟକ୍ତି ରହିଥିଲେ ତତ୍ର ପ୍ରବୃଦ୍ଧ ଆସ୍ୟ, ଯେଉଁମାନେ ଅତ୍ୟନ୍ତ ବୃଦ୍ଧ ବ୍ୟକ୍ତି ଥିଲେ, ଯେତେବେଳେ ସେମାନେ ଭଗବାନଙ୍କର ମୁଖ ପଦ୍ମକୁ ଦର୍ଶନ କଲେ ସେତେବେଳେ ସେମାନେ ଯୁବକ ଅବସ୍ଥା ହୋଇଗଲା, ତାଙ୍କର ଯୁବାନ ଅତି ବଡ଼ ଦୋଷା, ଖାଲି ଯୁବକ ଭଳି ଦେଖାଯାଉଥିଲେ ତା ନୁହଁ, ତାଙ୍କର ବଡ଼ ଶରୀରର ବଳ, ବୁଦ୍ଧିର ବଳ, ମନର ବଳ, ଏସବୁ ବହୁତ ବଳ ପ୍ରକାଶ ପାଇଲା ତାଙ୍କର, ଯୁବକ ଭଳି ହୋଇଗଲେ ସେମାନେ ଅତି ବଡ଼ ଉଜସା, କେବଳ ଭଗବାନଙ୍କ ରୂପ ସୌନ୍ଦର୍ଯ୍ୟ ପାନ କରି, ତେଣୁ ସେହିଭଳି ଭାବରେ ଭଗବାନଙ୍କ ନାମରେ ଯେଉଁମାନେ ଗ୍ରହଣ କରିବେ, ଜପ କରିବେ ବା କୀର୍ତ୍ତନ କରିବେ, ପ୍ରତିପଦ ପୂର୍ଣ୍ଣାମୃତ ସ୍ୱାଦନ, ପ୍ରତି ପଦେ ପଦେ ସେ ଅମୃତ ପ୍ରାପ୍ତ ହେଉଥିବେ, ତେଣୁ ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ, ତେଣୁ ଏଇ ଯେଉଁ ଭଗବାନଙ୍କ ନାମ କୀର୍ତ୍ତନ, ଇଏ ହେଉଛି କଳିଯୁଗର ଯୁଗ ଧର୍ମ, ଇଏ ଭଗବାନ ଆଶୀର୍ବାଦ ଦେଇକି ଯାଇଛନ୍ତି, ଇଏ ବିଜୟ ଲାଭ କରିବ, ଯେଭଳି ଭାବରେ ଭଗବତ ଗୀତାର ଅନ୍ତିମରେ ସଞ୍ଜୟ କହିଲେ, ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଧର ତତ୍ର ଶ୍ରୀ ବିଜୟ ଭୂତି ଧୁବା ନିତିର୍ ମଧ୍ୟ ମମ, ଯେଉଁଠି ଭଗବାନଙ୍କର ଭକ୍ତ ଅଛନ୍ତି, ଯତ୍ର ଯୋଗେଶ୍ୱର ଭଗବାନ ଯେଉଁଠି ଅଛନ୍ତି, ଭଗବାନଙ୍କର ଭକ୍ତ ଯେଉଁଠି ଅଛନ୍ତି, ସେଠି ସବୁକିଛି ଶ୍ରୀ ବା ସୌନ୍ଦର୍ଯ୍ୟ, ସବୁକିଛି ଐଶ୍ୱର୍ଯ୍ୟ, ସବୁକିଛି ନୀତି, ସବୁକିଛି ବିଭୂତି, ସବୁବେଳେ ଧ୍ରୁବା ସବୁବେଳେ ପାଇଁ ରହିବ ସେଠି, ତେଣୁ ସେହିଭଳି ଭାବରେ କଳିଯୁଗରେ ଯେଉଁମାନେ ଯୁଗ ଧର୍ମ ହରିନାମ କୀର୍ତ୍ତନ ଆଶ୍ରୟ ନେବେ ସେମାନଙ୍କର ନିଶ୍ଚିନ୍ତ ଭାବେ ବିଜୟ ଲାଭ କରିବେ, ଏଥିରେ କୌଣସି ସନ୍ଦେହ ନାହିଁ, ତେଣୁ ଆମର ଆଚାର୍ଯ୍ୟମାନେ ଏହି ସଙ୍ଗୀତଟି ଗାନ କରିଛନ୍ତି, ଭଗବାନଙ୍କର ନାମର ମହାତ୍ମା ଯଦି କହିବାକୁ ପଡ଼ିବ ତାହେଲେ ଶେଷ ହେବ ନାହିଁ, ଭାଗବତମରେ ପ୍ରତି ସ୍କନ୍ଧରେ ନାମର ମହାତ୍ମ୍ୟ ରହିଛି, କିନ୍ତୁ ଆମେ ଗୋଟିଏ ସଙ୍ଗୀତ ମାଧ୍ୟମରେ ନାମ ମହାତ୍ମ୍ୟ କହି ଆମର କଥାକୁ ବିଶ୍ରାମ ଦେବା। ପ୍ରଭୁ ତୁମେ ଜୀବେ ରମ ଗଳ ଇଚ୍ଛା କରି ପ୍ରଭୁ ତୁମେ ଜୀବେ ରମ କରି ସୋପାସଦ ସୁୟଧାମ ସବତରି ସୋପାସଦ ସୁୟଧାମ ସବତରି।
चिंता करसंदी तंकर धाम रे तेनो भगवान तंकर पार्षद मान को सहित निजे आसचंदी सो पार्षद स धाम स अवतरी इतिहास कौन करसंदी
जोग धर्म प्रचारिला नाम संकीर्तन योग धर्म प्रचारिला
भगवान सुधा आसिले युग धर्म प्रचार कले युग धर्म हम जो प्रभु कहले सत्य युग रे जो धर्म थिला तृतीया तृतीय अध्याय विष्णु भगवान ध्यान करथले तृतीया जगत मखई तृतीय युग रे यज्ञ माध्यम रे भगवान कर आराधना करा जाउथला द्वापर परिचर्या द्वापर मंदिर मार्जन मद्र सेवा मद्र अर्चना मध्यम भगवान आराधना कराला कड़ौत धरी कीर्तना कड़ी जुगरे से युगधर्म हो भगवान नाम कीर्तन ये युगधर्म भगवान प्रचार कले युगधर्म प्रचार नाम संकीर्तन नाम संकीर्तन मुख्य फल कौन ना मुख्य पदे जीव पाए कृष्ण प्रेम धन ये मुख्य फल हूँ नाम कीर्तन कृष्ण प्रेम ये हूँ मुख्य फल ये नाम संकीर्तन मुख्य फल हूँ कृष्ण प्रेम धन तेणु नामेर स्मरण आर नाम संकीर्तन नामेर स्मरण आर
नाम संकीर्तन
मात्र धर्म जीवे करिवे पालन यही मात्र धर्म जीवे करिवे पालन नामर स्मरण एवं नाम कीर्तन ये होती धर्म इतनी धर्म ये कड़ी जीवर धर्म होती है इटा जीव ये पालन करिवे पालन दर कौन हो वो
सर्व भेद बोलेगा हरि नाम सार सर्व भेद बोलेगा हरि नाम सार पाइबे परमा प्रीति आनंद अपार
आमे कहूँ एक कथा ता नुह समस्त बेदरे एक कथा कह जाइए जी सब बेद रचना जहाँ मुखर बाहर था सब बेद ब्रह्मा तीन थर समस्त वेद को अध्ययन करनि थर वेद अध्ययन करा निर्णय कले भगवान भक्ति माध्यम भगवान नाम माध्यम जड़े श्रेय को प्राप्त हो पारे पाइबे परमा प्रीति अनेक आनंद प्राप्त हे आनंद अपार प्राप्त हे ये नाम माध्यम
तेणु वेद पूर्ण बोले जाता मुक्त महाजन वेद पूर्ण बोले जाता मुक्त महाजन पर व्योमी करे सदा
जीव अच्छा दुई प्रकार जीव अच्छा जन अच्छा बद्ध जीव आ जन अच्छा मुक्त जीव बद्ध जीव आम सब बद्ध जीव ये त्रिगुण भितर बंधा होती रही है जन्म मृत्यु दुख भोग करते कि मुक्त जीव से सब बंधन न था मुक्त तेणु जिते मुक्त जीव अच्छा विशेष भाव सब चीर जगत सब रही परव्यमे चीर जगत से सब अच्छा तेणु से परव्यमे करी सदा नाम संकीर्तन भगवान नाम कीर्तन सब करते
हरे कृष्णा हरे कृष्णा 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 हरे 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 राम हरे राम 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 हरे 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 कृष्णा हरे कृष्णा कृष्णा हरे 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 राम हरे राम 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 हरे 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 कृष्णा 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 हरे 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 राम हरे राम 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 हरे 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 कृष्णा हरे
सारा पृथ्वी रे ए नाम जप करसंदी आमे मध्य आपमन को अनुरोध करबू आपन मान मध्य ए नाम जप करंतु ए जो शास्त्र रहिसंदी भगवत गीता भागवत इत्यादि शास्त्र पाठ करंतु तेनो आपन कहिलु पाइबे परमा प्रीति आनंद अपा प्रकृत आनंद आपन प्राप्त हेबे आज रे सत्संग व्यवस्था है कि ए सत्संग रो फल आपन प्राप्त हेबे यदि ई भगवान को भजन करिवे यदि कहि मोर कथा विश्राम देवी जय श्रीमद् भागवतम की जय श्री प्रभुपाद महाराज की जय श्री गुरुदेव की आनंद कोटि वैष्णव की जय गौर परमानंद की जय श्री
प्रभुपाद
हरे कृष्ण एपर्यंत आम पार्श्व बहुत सुंदर भाव आपको भागवत कथा कहले महात्म्य हूँ जो हरे कृष्ण महामंत्र आमको जप करा पड़ो।